ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର ପହିଲା ମୁଖିଆ ଖବର। ଏକବିଂଶ ଶତାବ୍ଦୀର ଭାରତ ନୁ ବିଜ୍ଞାନ ନୂଆ ଉର୍ଜାର ସହିତ ଆଗକେ ବଢୁଛେ କହିଲେ ପ୍ରଧାନମନ୍ତ୍ରୀ। 124 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଓଡ଼ିଶାର ହସ୍ତତନ୍ତ ଶିଳ୍ପର ସଂକୀର୍ତ୍ତନର କଲେ ପ୍ରଶଂସା। ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ ସହିତ 6 ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ ଆଉ ଆଘର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପୁଣ୍ୟତିଥି ନ ଦେଶବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ଏକବିଂଶ ଶତାବ୍ଦୀର ଭାରତ ନୁ ବିଜ୍ଞାନ ନୂଆ ଉର୍ଜାର ସହିତ ଆଗକେ ବଢୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିକରି ଇନ୍ସପାୟାର ନାଁ ଥିବାର ଅଭିଯାନ ବାବଦେ ଆଲୋକପାତ କରିକରି କହିଛନ୍ତି, ଛୁଆମାନଙ୍କର ଭିତରେ ନୂଆ ବିଚାରଧାରାକେ ଏହି ଅଭିଯାନ ତହ କହୁଛେ। ବିଜ୍ଞାନ ସଂସ୍କୃତି ବାଗିର ଭିନ୍ ଭିନ୍ କ୍ଷେତ୍ରଟି ଗଲା କିଛି ଦିନ ହେଲା ହୋଇଥିବାର ପରିବର୍ତ୍ତନ ଭାରତକେ ଗର୍ବିତ କରିଛେ। ଶୁଭାଂଶୁ ଶୁକ୍ଲାଙ୍କର ମହାକାଶ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଆଗାମୀ 23 ତାରିଖ ଦିନ ଜାତୀୟ ମହାକାଶ ଦିବସ ପାଳନ କରାଯିବା, ଏଥିଲାଗି ନମୋ ଆପ୍ ଜରିଏ ବାର୍ତ୍ତା ପଠାବାରକେ ସାଧାରଣ ଲୋକକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି। ଆଗାମୀ 7 ତାରିଖ ଦିନ ଜାତୀୟ ହସ୍ତତନ୍ତ ଦିବସ ପାଳନ କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ଭିନ୍ ଭିନ୍ ଇଲାକାନୁ ହସ୍ତଶିଳ୍ପ ସଙ୍ଗେ ସାମିଲ ସଫଳତାର କଥାନି ବାବଦେ ଉଲ୍ଲେଖ କରିଛନ୍ତି। ଓଡ଼ିଶାର ମୟୂରଭଞ୍ଜନୁ 650 ଅଧିକା ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ୀ ବୁନୁଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ମହିଳାମାନେ କମାନି କରବାର ସହିତ ସମାଜନୁ ନିଜର ଗୋଟେ ଖାସ୍ ପରିଚୟ ବନେଇ ପାରିଛନ୍ତି।
ଜବ୍ ଦେଶ ବିକଶିତ ଭାରତ ବନ୍ନେ କେ ଲିଏ କଦମ ବଢା ରହା ହେ ତୋ ଟେକ୍ସଟାଇଲ ସେକ୍ଟର ଦେଶ କି ତାକତ ବନ୍ ରହା ହେ। ଇନ 10 ବର୍ଷୋ ମେ ଦେଶ କେ ଅଲଗ ଅଲଗ ହିସ୍ସୋ ମେ ଇସ ସେକ୍ଟର ସେ ଜୁଡେ ଲାଖୋ ଲୋଗୋ ନେ ସଫଳତା କି କଇ ଗାଥାଏଁ ଲିଖି। ଓଡ଼ିଶା କେ ମୟୂରଭଞ୍ଜ ମେ ଭି ସଫଳତା କି ଏସୀ ହି କାହାନୀ ହେ। 650 ସେ ଜ୍ୟାଦା ଆଦିବାସୀ ମହିଳାଓ ନେ ସନ୍ଥାଲୀ ଶାଢ଼ୀ କୋ ଫିର ସେ ଜୀବିତ କିୟା ହେ। ଅବ ୟେ ମହିଳାଏଁ ହର ମହିନେ ହଜାରୋଁ ରୁପିଏ କମା ରହି ହେ। ୟେ ସିର୍ଫ କପଡ଼ା ନହିଁ ବନା ରହି, ଅପନି ପହଚାନ ଗଢ଼ ରହି ହେ।
ଗଲା 11 ବର୍ଷର ଭିତରେ ସ୍ୱଚ୍ଛ ଭାରତ ମିଶନ ଗୋଟେ ଜନ ଆନ୍ଦୋଳନ ହୋଇଛି। ଲୋକମାନେ ଏଇତାକେ ନିଜର କର୍ତ୍ତବ୍ୟ ବୋଲି ଭାବୁଛନ୍ ଆର୍ ଏଥି ଅସଲ ଜନଭାଗିଦାରୀ ଦେଖବାରକେ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଗୀତ ଆର୍ ପରମ୍ପରା ଥି ଦେଶର ବିବିଧତାର ସବୁନୁ ସୁନ୍ଦର ଝଲକ ଦେଖିବାରକେ ମିଲ୍ସି ଆର୍ ଏତାର ଗୋଟେ ମୁଖିଆ ଅଂଶ ହେଉଛି ଭଜନ ଆର୍ କୀର୍ତ୍ତନ। ପ୍ରଧାନମନ୍ତ୍ରୀ ଅବସରରେ ଓଡ଼ିଶାର କେଉଁଝର ଜିଲ୍ଲାର ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀର ଉଦାହରଣ ଦେଇଛନ୍ତି। ଭକ୍ତି ସହିତ ଏହି ସଂକୀର୍ତ୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ମନ୍ତ୍ର ପ୍ରଚାର କରୁଛି ଆର୍ ପ୍ରମିଳା ପ୍ରଧାନ ଏତାର ପ୍ରେରଣା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
ओडिशा के क्योंझर जिले में राधा कृष्ण संकीर्तन मंडली नाम की एक टोली है। भक्ति के साथ साथ ये टोली आज पर्यावरण संरक्षण का भी मंत्र जप रही है। इस पहल की प्रेरणा है प्रमिला प्रधान जी। जंगल और पर्यावरण की रक्षा के लिए उन्होंने पारंपरिक गीतों में नए बोल जोड़े, नए संदेश जोड़े। गीतों के माध्यम से लोगों को समझाया कि जंगल में लगने वाली आग से कितना नुकसान होता है। ये उदाहरण हमें याद दिलाता है कि हमारी लोक परंपराएं कोई बीते युग की चीज नहीं है, इनमें आज भी समाज को दिशा देने की शक्ति है।
ମନ୍ କି ବାତ୍ ଥି ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା ଶୁଣିବାର ଉତ୍ତରୁ ପ୍ରମିଳା ପ୍ରଧାନ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନ୍ତା ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଆଇବା ଦିନେ ଭିଲ ଜାରି ରହିବା ବୋଲି ପ୍ରମିଳା କହିଛନ୍ତି।
124 ମନ୍ କି ବାତ୍ରେ ଆଜି ଯୋଉ ପ୍ରଧାନମନ୍ତ୍ରୀ ଆମ ସଂଗଠନକୁ ଯୋଉ ପ୍ରଶଂସା କରିଛନ୍ତି ସେଥିରେ ଆମେ ବହୁତ ଖୁସି। ଆଉ ଜୀବନ ଥିବା ପର୍ଯ୍ୟନ୍ତ ଆମେ ଏମିତି ଗାଁ ଗାଁରେ ବୁଲି ବୁଲିକିରି ସଂକୀର୍ତ୍ତନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରେଇବୁ ଜଙ୍ଗଲରେ ନିଆଁ ଲଗେଇବା ବିଷୟରେ।
ପ୍ରଧାନମନ୍ତ୍ରୀ ଦେଶର ସଂସ୍କୃତି ପରମ୍ପରା ଓ ପାଣ୍ଡୁଲିପିମାନଙ୍କର ସଂରକ୍ଷଣ ବାବଦେ ଜୋର ଦେଇଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଜି ପ୍ରଧାନମନ୍ତ୍ରୀ ବିଶ୍ୱ ପୁଲିସ୍ ଆର୍ ଅଗ୍ନିଶମ କ୍ରୀଡ଼ାଥି ଆମର ଦେଶକେ ମିଳିଥିବାର ଗୌରବ ବାବଦେ ଆଲୋଚନା କରିଛନ୍ତି। ଆମେରିକାନୁ ହୋଇଥିବା ପ୍ରତିଯୋଗିତାଟି ଦେଶକେ 600 ପଦକ ମିଳିକରି ଇତିହାସ ହୋଇଛେ ଆର୍ ଭାରତ 71 ଦେଶ ଭିତରୁ 3 ନମ୍ବର ଠାନେ ରହିବାଟା ଗର୍ବର ବିଷୟ ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍ତି। ଖେଲୋ ଭାରତ ନୀତି 2025 ତୃଣମୂଳ ସ୍ତରନ ଖେଲ ଭିତ୍ତିଭୂମିକେ ବରକସ କରବାର ସହିତ ଖେଳାଳିମାନଙ୍କୁ ତହକାବା ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍ତି। ତିହାର ବାହାର ଉପରେ କହିକରି ପ୍ରଧାନମନ୍ତ୍ରୀ ନାଗପଞ୍ଚମୀ, ରାକ୍ଷୀ ପୁନି, ତିଜ୍ ଆର୍ ଜନ୍ମାଷ୍ଟମୀ ଲାଗି ଦେଶବାସୀଙ୍କୁ ଶୁଭେଚ୍ଛା ବିଲ୍ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନଥିବାର ବନବାସୀ ଆଶ୍ରମ ପରିସରନ ଆଶ୍ରମ ଅନ୍ତେବାସୀ ଛୁଆଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ଛୁଆଙ୍କ ସାଙ୍ଗେ ଏହି କାର୍ଯ୍ୟକ୍ରମ ଶୁଣିବାର ସହିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆର୍ ପ୍ରେରଣା ଦେଇ ଦିଗ୍ ବାବଦେ ଛୁଆମାନଙ୍କୁ ବୁଝାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରନ ଗୋଟିଏ ନିମ୍ଚାରା ଭିଲ୍ ଯୋଗାଇଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସିଆର୍ପିଏଫ୍ ସ୍ଥାପନା ଦିବସ ଆଜି ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଆର୍ପିଏଫ୍ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ମୁଖ୍ୟମନ୍ତ୍ରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଅଖଣ୍ଡତା ରକ୍ଷା ଦିଗେ ସିଆର୍ପିଏଫ୍ ଯବାନମାନଙ୍କର ସମର୍ପଣ ଭାବକେ ପ୍ରଶଂସା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଆର୍ପିଏଫ୍ ବୀର ଓ ନିଷ୍ଠାବାନ ଯବାନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜାତିର ସୁରକ୍ଷାକେ ନିଜର ଧର୍ମ ଆର୍ କର୍ତ୍ତବ୍ୟ ଭାବେ ଗ୍ରହଣ କରିଥିବାରୁ ଯବାନମାନଙ୍କର ଉଚ୍ଚ ପ୍ରଶଂସା ଭିଲ୍ କରିଛନ୍। ଭୁବନେଶ୍ୱର ସିଆର୍ପିଏଫ୍ ବାଟାଲିୟନ୍ ପରିସରରୁ ଏହି ଅବସରରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ହୋଇଯାଇଛି। ଭୁବନେଶ୍ୱର ଅଶୋକନଗରଠାରେ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆଗାମୀକାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବା। ସକାଳ 8 ବଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକର ଭିନ୍ ଭିନ୍ ଅଭିଯୋଗମାନଙ୍କର ଶୁଣାଣି କରିବେ। ଏଥିଲାଗି ହଜାରେ ଜଣ ଅନ୍ଲାଇନ୍ ପଞ୍ଜୀକରଣ କରିଛନ୍ତି। ଅଭିଯୋଗକାରୀ ପଞ୍ଜୀକରଣ ପ୍ରାପ୍ତିପତ୍ର ଆର୍ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ଧାରିତ ସମିଆତି ଶିବିରକେ ପହଞ୍ଚିବେ ବୋଲି ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ସୋସିଆଲ ଆଲ୍ଫା ସହଯୋଗୀ ଭୁବନେଶ୍ୱରନୁ ଓଡ଼ିଶାନ କୃଷି ପ୍ରଯୁକ୍ତିକେ ପ୍ରୋତ୍ସାହିତ କରିବାର ବାବଦେ ଗୋଟିଏ ରାଜ୍ୟସ୍ତରୀୟ ବହୁଭାଗୀ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ପ୍ରଦର୍ଶିତ ହୋଇଥିବାର ପ୍ରଯୁକ୍ତି ବିଦ୍ୟା ସହିତ ଚାଷୀମାନେ ଉଦ୍ଭାବନକେ ସିଧାସଳଖ ଭାବେ ବ୍ୟବହାର କରିଥିଲେ। କର୍ମଶାଳାଟି 5 କୃଷି ପ୍ରଯୁକ୍ତି ବିଦ୍ୟା ଷ୍ଟାର୍ଟଅପ୍ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଯୁକ୍ତି ବିଦ୍ୟା ପାଇଲଟ ପରୀକ୍ଷଣଟି ସଫଳତା ପାଇଛି। ଏହି ଅବସରରେ ଭିନ୍ ଭିନ୍ ଜିଲ୍ଲାରୁ ଆସିଥିବା ଚାଷୀମାନଙ୍କୁ ପ୍ରଶଂସାପତ୍ର ଭିଲ୍ ଦିଆଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଇଜର ବଢ଼ିସ୍ଥିତି ବାବଦେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଆଭାସୀ ଜରିଆରେ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣରେଖା ନଦୀକେ ଛାଡ଼ିକରି ବାକି ସବୁ ନଦୀର ଜଳସ୍ତର କମ୍ବାରକେ ଲାଗିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଗୁରୁଭଞ୍ଜ ଏବଂ କେନ୍ଦୁଝର ଦୁଇଟା ଜିଲ୍ଲା ରେଡ୍ ଜୋନ୍ରେ ଥିଲା। ବନ୍ୟାର ପରିସ୍ଥିତି ଏବଂ କ୍ଷୟକ୍ଷତି ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଆକଳନ କରୁଥିଲୁ, କିନ୍ତୁ ବର୍ତ୍ତମାନ ମୟୂରଭଞ୍ଜ ଏବଂ କେନ୍ଦୁଝର ସେଫ୍ ଜୋନ୍ରେ ଅଛି। ବୁଢ଼ାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତନ କମିବାଟା ଆରମ୍ଭ ହେଲାଣି। ଏବେ ଏହି ଦୁଇଟା ଜିଲ୍ଲାର କ୍ଷୟକ୍ଷତିର ଆକଳନ ଏବଂ ଲୋକଙ୍କୁ ଇନ୍ପୁଟ୍ ସବ୍ସିଡି ପ୍ରଦାନ, ଏଇଟା ମୁଖ୍ୟ କାମ ରହିଲା।
ରାଇଜ ଗଲା କିଛିଦିନ ହେଲା ଲଘୁଚାପର ବଳେ ଲଗାୟତ ବର୍ଷା ଲାଗି ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ ଯାଜପୁର ସୁନ୍ଦରଗଡ଼ କେନ୍ଦୁଝର ଜିଲ୍ଲାରୁ ବୟଡ ସ୍ଥିତି ଦେଖିବାକୁ ମିଳିଛି। ଏଥି 11,000 ଅଧିକା ଲୋକ ପ୍ରଭାବିତ ହୋଇଥିବାର ବେଳେ 1,000 ଅଧିକା ଲୋକଙ୍କୁ ନିରାପଦ ଜାଗାମାନଙ୍କେ ରଖାଯାଇଛି। ମୟୂରଭଞ୍ଜ ଆର୍ ବାଲେଶ୍ୱର ଜିଲ୍ଲାର 9 ଆଶ୍ରୟସ୍ଥଳୀରୁ ବୟଡ ପ୍ରଭାବିତ ଲୋକଙ୍କୁ ରଖାଯାଇଛି। ସମୀକ୍ଷା ବୈଠକଟି ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ସହିତ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ସମ୍ବଲପୁର ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ଆର୍ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। ସୁଭଦ୍ରା ଯୋଜନାର 3 କିସ୍ତି 500 ମାସ 9 ରାକ୍ଷୀ ପୂର୍ଣ୍ଣିଦିନ ବଣ୍ଟାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। କୋରାପୁଟ ଜିଲ୍ଲାର ଜୟପୁରଠାରେ 3 କିସ୍ତି ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥି 1,40,000 ସୁଭଦ୍ରା ହିତାଧିକାରୀ ଲାଭ ପାଇବେ ବୋଲିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଆଘର ରାଷ୍ଟ୍ରପତି ଆର୍ ପ୍ରଖ୍ୟାତ ବୈଜ୍ଞାନିକ ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି 10 ଶ୍ରାଦ୍ଧ ବାର୍ଷିକୀ। ଏ ଅବସରରେ ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଭାରତ ମହାକାଶ ଆର୍ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଡକ୍ଟର କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନ୍, କ୍ଷେପଣାସ୍ତ୍ର ଜନକ ବୋଲି ଭିଲ୍ କୁହାଯାଇଛି। 2015 ଆଜିର ଦିନେ ସେ ମୃତ୍ୟୁବରଣ କରିଥିଲେ। ଡକ୍ଟର କଲାମଙ୍କର ପୁଣ୍ୟତିଥି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରୋତା କରିକରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡକ୍ଟର କଲାମଙ୍କର ଆଦର୍ଶ ଆଇବା ପିଢ଼ି ଲାଗି ପ୍ରେରଣାଦାୟୀ ହେବା। ଭାରତରତ୍ନ ଡକ୍ଟର କଲାମଙ୍କର ସ୍କୃତିଚାରଣ କରିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଡକ୍ଟର କଲାମଙ୍କର ବୈଜ୍ଞାନିକ ଚିନ୍ତାଧାରା ଦେଶ ଲାଗି ଗୋଟିଏ ବର୍କସ ଉଦାହରଣ ଥିଲା। ଭାରତକେ ରକ୍ଷା, ଅନ୍ତରକ୍ଷ ଆର୍ ଶିକ୍ଷା କ୍ଷେତ୍ରକେ ସେ ନୂଆ ଦିଗ୍ ଦେଇଥିଲେ। ତାଙ୍କର ସରଳତା, ସଚ୍ଚୋଟତା ଆର୍ ଦେଶପ୍ରେମ ଆଇବା ପିଢ଼ିକେ ସବୁବେଳେ ପ୍ରେରଣା ଦେଉଥିବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ହୀରାକୁଦ ଜଳଭଣ୍ଡାରୁ 20 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସନ୍ଧ୍ୟାର 6 ତକ ଫି ସେକେଣ୍ଡଟି ଜଳଭଣ୍ଡାରକେ 4,17,907 ଘନଫୁଟ ପାଣି ଆସୁଥିବା ବେଳେ 3,45,686 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟ ଜଳଭଣ୍ଡାର ଜଳସ୍ତର 614.95 ଫୁଟ ରହିଛି। ସେ ମୁଖ୍ୟ ଖବର ଫେରଘାଏ। ଏକବିଂଶ ଶତାବ୍ଦୀର ଭାରତନୁ ନୂଆ ବିଜ୍ଞାନ ନୂଆ ଉର୍ଜାର ସହିତ ଆଗକେ ବଢ଼ୁଛେ କହିଲେ ପ୍ରଧାନମନ୍ତ୍ରୀ। 124 ମନ୍ କି ବାତ୍ କାର୍ଯ୍ୟକ୍ରମଟି ଓଡ଼ିଶାର ହସ୍ତତନ୍ତ ଶିଳ୍ପ ଆର୍ ସଂକୀର୍ତ୍ତନକେ କଲେ ପ୍ରଶଂସା। ବାଲେଶ୍ୱର ମୟୂରଭଞ୍ଜ ଭଦ୍ରକ ସହିତ 6 ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ। ଆଉ ଆଘର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ପୁଣ୍ୟତିଥିନୁ ଦେଶବାସୀ ଜଣାଲେ ଶ୍ରଦ୍ଧାଞ୍ଜଳି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।